विश्व सम्राट श्रीमान श्री सत्य नारायण महाप्रभु समस्त मनोभीष्ट पूर्ण करंतु आनंद कुमार हरि हरि बोल। घटपुर वासिनी मा तारिणी विश्वर मंगल करंतु आनंद कुमार हरि हरि बोल। जत्रनाथ जगन्नाथ महेन्द्र पी चलाचल जत्र नदी महानदी उदधिश्च महोदधि स्वर्गद्वार सीमस्थानं द्रुमंकर पद्रमं सदा सर्वे उत्कलवासी सर्वोत्कले महियान वंदे उत्कल जननी मागो
अमीय स्नेह प्रदायिनी
जनमी धन्य होई छन्ते कोटिए मो भाई भौणी मागो अमीय स्नेह प्रदायिनी गिरी शिर मुकुट मंडित महोदधिनी रे तो पाद धौत कंठे हीराकूद शुद्ध जम्बुनद कंठे हीराकूद हार झटकाए अवनी मागो अमीय स्नेह
जगतर नाथ
तो गर्भे इंदिरा रतन सम्भूत धन धन्य जन खनिज विभव
धन धन्य जन खनिज
केते रखी अछु कल्याणी
मागो अमीय स्नेह प्रदायिनी मागो अमीय स्नेह
गोटिए कंठ रे
गोटिए संगीत
गगन पवन
भुवन कंपित गगन पवन भुवन कंपित
निश्व गौर हरि तो पद भिखारी निश्व गौर हरि
तो पद भिखारी
निश्व गौर हरि तो पद भिखारी
निश्व गौर हरि तो पद भिखारी
चरण करई
दईनी मागो अलिय स्नेह प्रदायिनी मागो अलिय स्नेह
केतन हे अवंती नगरी जस अवंती नगरी जस भुवन बंदन जस भुवन बंदन जस भुवन बंदन ସମ୍ମାନାସ୍ପଦ ବିଂଶ ଶତାବ୍ଦୀର ସ୍ୱାଧୀନତା ପ୍ରାପ୍ତ ପ୍ରଗତିଶୀଳ ଜଗତର ଶ୍ରୋତା ବନ୍ଧୁଗଣ, ଅବନ୍ତୀ ନଗରୀ ଯେଉଁ ନଗରୀ 14 ଭୁବନରେ ପ୍ରଶଂସନୀୟ ଏବଂ ସେ ନଗରୀର ଘଟଣା ହେଇଛି କ'ଣ? ସେହି ମଣିମୟପୁର ମଞ୍ଜୁଷାର ଭକତ ସୁଦାମା ସର୍ବ ଗୁଣନିକେତନ ନିକେତନ ଆହା ଗୁଣନିକେତନ
ଲକ୍ଷ୍ୟ ବନ୍ଧୁଗଣ, ଆଜି ସେ ମଣିମୟ ହର୍ମପୁରୀ ଭିତରେ ଥିଲେ ସୁଦାମା ବ୍ରାହ୍ମଣ ହେଉଛନ୍ତି ଏକାଧାରେ ଭକ୍ତ ପ୍ରବର ଏବଂ ସର୍ବଗୁଣ ସମ୍ପନ୍ନ। ତାଙ୍କର ଏକମାତ୍ର ସମ୍ବଳ ହେଲା କ'ଣ?
ଭିକ୍ଷା ତଣ୍ଡୁଳ କେବଳ ଜୀବନ ସମ୍ବଳ ହୋ ସେ ସମ୍ବଳ କ୍ଷୀର ସିନ୍ଧୁ ଯେ ମାଧବ ହୃଦୟର ବଳ ହୋ ସରଳା ଲୋଭା ଦିହି ନା ସୁମତି ହୋ ସେ ସୁମତି ପତି ପଦ ଗତି ସଦା ଚିନ୍ତ ଇସୁମତି ହୋ ସେ ସୁମତି ପ୍ରାଚୀନ କୁଟିରେ ଥାଇ ଭକତ ଦମ୍ପତି ହୋ ସେ ଦମ୍ପତି ଦୁହେଁ ଦୁହିଙ୍କୁ ମଣନ୍ତି ସ୍ୱର୍ଗ ସମ୍ପତି ହୋ ସେ ସମ୍ପତି
ଲକ୍ଷ୍ୟ ଦେବେ ଶ୍ରୋତା ବନ୍ଧୁଗଣ, ଆଜି ସୁଦାମା ଏବଂ ସୁମତି ତାଙ୍କର ଦାମ୍ପତ୍ୟ ବନ୍ଧନରେ ପରିଣୟ ହେଇ ସେ ସୁଖରେ କାଳତିପାତ କରୁଛନ୍ତି, ଏପରିକି ସେ ତାଙ୍କର ଭଗ୍ନ କୁଟୀରକୁ ଆମର ବାସ୍ତବରେ ଏକ ସ୍ୱର୍ଗ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତାକୁ ଆମର ଶ୍ରୀବତ୍ସ ପାଢ଼ୀ ତାଙ୍କ ମତରେ ଗୋଟାଏ ପଦ ପ୍ରମାଣ କରୁଛନ୍ତି,
ସମାଜ ସଗଡ଼ ଗତି କରେ ସଦା ନର ନାରୀ
ଭଲା
ସମାଜ ଗୋଟାଏ ସଗଡ ହୁଏ ନର ନାରୀ ହେଲେ ବେଣୀ ଚକ ସେ ଚକ ନହେଲେ ଆଜ୍ଞା ସମାଜ ତିଷ୍ଠି ପାରିବ ନାହିଁ। ଆଜି ସେହିପରି ସୁଦାମ ଏବଂ ସୁମତି ଥିଲେ ସନ୍ଧ୍ୟା ସମୟ ହେଇଛି ସୁଦାମ ଏବଂ ସୁମତି ବସି ଉଭୟ କଥୋପକଥନ ହେଉଛନ୍ତି। ଦୈବେ ଏକ ଦିନେ ଅନ୍ୟ ଭାବ
ମୋହ ଯୋଗୁ ସିନା ମୋହ ଯୋଗୁ ସିନା ସହିଲୁ ଦୁଃଖରେ ଦୁବରା ନନା ମୋହ ଯୋଗୁ ସିନା ମୋହ ଯୋଗୁ
ସିନା। ସନ୍ଧ୍ୟା ସମୟ ହେଇଛି ସୁଦାମା କହିଲେ ସୁମତି ଆଜି ତୁ ହୀନମନ୍ୟ ହେ ବ୍ରାହ୍ମଣଙ୍କର ପାଣି ଗ୍ରହଣ କଲୁ ବୋଲି ମୋତେ ଏତେ ସିନା ଦୁଃଖ କଷ୍ଟ ସହିବାକୁ ପଡୁଛି। କିନ୍ତୁ ଏ କଥାରେ ସୁମତି ଭୀତକ୍ରସ୍ତ ନ ହେଇକି କହିଲା ସ୍ୱାମୀ ଆପଣ ଏପରି ଆପଣ କୁହନ୍ତୁ ନାହିଁ କାହିଁକି
ପତି ଦୁଃଖ ଦୁଃଖୀ ନାରୀ ନୁହେଁ କି
ଆଜ୍ଞା ପତି ଦୁଃଖରେ ବିଭବ ଇଚ୍ଛେ କି ପତି ଧନ ରତ୍ନ ମାନ ଗୌରବ ତା ପକ୍ଷେ ଛାର କୃତ୍ରିମ ବିଭବ। ସୁମତି ବିନୟବନ୍ତ ଭାବରେ କହିଲା ସ୍ୱାମୀ ପତି ଦୁଃଖରେ କଣ ପତ୍ନୀ ଭାଗ ନେବନି ଏବଂ ପତି ଦୁଃଖରେ ନିପତିତ ହେଲା ବେଳେ କେହି ନାରୀ ସମ୍ପଦ ବା ବର୍ଣ୍ଣ ବୈଧବ୍ୟ ଇଚ୍ଛା କରେନି ଯେହେତୁ ପତି ହେଉଛି ଧନ ରତ୍ନ ମାନ ଏବଂ ଗୌରବ। ତେଣୁ ଏପରି କଥାରେ ମୋତେ ଭୁଲେଇ ଦେବାଟା ଉଚିତ ନୁହଁ ଯେହେତୁ କବି କହନ୍ତି
ଆଜ୍ଞା ରମଣୀୟ ଟଇ ଗୃହସ୍ଥର ପୂଜ୍ୟା ଗୃହର ରକ୍ଷାକାରିଣୀ ପତିଙ୍କି ପତନ ପଥୁ ତ୍ରାଣ କରେ ଏଣୁ ପତ୍ନୀ ନାମେ ଭଣୀ ହୋ କାର୍ଯ୍ୟକାଳେ ମନ୍ତ୍ରୀ ସେବା ଅର୍ଥେ ଦାସୀ ସହନଶୀଳେ ଧରିତ୍ରୀ ମାତୃ ରୂପେ କରି ସନ୍ତାନ ବସଳା ରମଣୀ ବିଚର ଶକ୍ତି ହୋ
ତେଣୁ ସୁମତି କହିଲା ହେ ସ୍ୱାମୀ କାର୍ଯ୍ୟରେ ମନ୍ତ୍ରୀ ସଦସ୍ୟ କାର୍ଯ୍ୟ କରେ ମୁଁ ଆପଣଙ୍କର ସେବା ଅର୍ଥରେ ମୁଁ ଦାସୀ ଏବଂ ସହନଶୀଳ ଧରିତ୍ରୀ ପଡ଼ି ଅଟେ ଏବଂ ଯେଉଁ ନାରୀ ହେଉଛି ବିଶ୍ୱର ଏକମାତ୍ର ଶକ୍ତି ଆଜି ମୁଁ କେବଳ ପତିଙ୍କ ସେବା କାର୍ଯ୍ୟ କରି ସାରା ଜଗତରେ ମୁଁ ସତୀତ୍ୱର ଆଦର୍ଶ ଏବଂ ପରାକାଷ୍ଠା ମୁଁ ଆପଣଙ୍କ ପାଖରେ ମୁଁ ଦେଖେଇବି ବୋଲି ବିଚାର କରିଛି ମୋତେ ଭୁଲରେ ଏପରି ଦିନ ଆପଣ କହିବେ ନା। ଏହିପରି ଉଭୟ ପତି ପତ୍ନୀ କଥୋପକଥନ ହେଇକିରି ତାପରେ ଘଟଣା ହେଇଛି କଣ
ଦ୍ୱାରକାନ ଗରନରେନ୍ଦ୍ର ନୃପନିକର ଚନ୍ଦ୍ର ରବକାନନ ମୋଦ ବର୍ଧନ ଚନ୍ଦ୍ର ବାଲ୍ୟକାଳ ବନ୍ଧୁ ଆମର ଖାନ ଦେହି ସୁନ୍ଦରୀ
ସୁଦାମା କହିଲା ସୁମତି ଆପଣ ଆଉ ବାହ ଚିନ୍ତା କରନ୍ତୁ ନାହିଁ ଯିଏ ହେଉଛନ୍ତି ଦ୍ୱାରକା କଟକର ସାର୍ବଭୌମ ଏପରିକି ଯେଉଁ କୃଷ୍ଣ ମୋର ବାଲ୍ୟ ବନ୍ଧୁ ଯିଏ ସଦାବେଳେ ତାଙ୍କ ହୃଦୟରେ ମୋ ମନ କଥା ଜାଣିପାରନ୍ତି ଆଜି ସେ ମୋର ବାଲ୍ୟ ବନ୍ଧୁ ହେଉଛନ୍ତି ଭଗବାନ କୃଷ୍ଣ ସେ ହିଁ ଆଶା ଭରସା ଏକମାତ୍ର ଜୀବନର ସମ୍ବଳ ହେଉଛନ୍ତି ସେ ଭଗବାନ କୃଷ୍ଣ ଆମେ ତାଙ୍କୁ ହିଁ ଚିନ୍ତା କରିବା କିନ୍ତୁ ସୁମତୀ କହିଲେ ସ୍ୱାମୀ
ଭାସିଲେ ତୁମର ସୁହୃଦ ଚିଦାନନ୍ଦ ମୂରତି ଖେଳନ୍ତେ ନାହିଁ କି ଶୁଣିଲେ ନାଥ ଆମ୍ଭ ଦୁର୍ଗତି
ସୁମତୀ ହେ ସ୍ୱାମୀ ଯଦି ଭଗବାନ କୃଷ୍ଣ ହୁଅନ୍ତି ଆମର ବାଲ୍ୟ ବନ୍ଧୁ ଯଦି ଆମେ ତାଙ୍କ ପାଖରେ ଆମ ଅନ୍ତର ବାସନା ଆମେ ପ୍ରକାଶ କରିବା ସେ ନିଶ୍ଚିତ ଆମ ଦୁଃଖ ଶୁଣିବେ
ସତୀ ଶିରୋମଣି ସୁମତୀ ମନ ବିଳିବା ଆସେ ଭକତ ବନ୍ଦନ ବୋଇଲେ ଯାଜେ ମଧୁର ଭାସେ କିପରି କରିବି ଦର୍ଶନ ନବାଘନ ବରଣ ନୟନ ସଫଳ କରିବି କହବାଳି ରତନ
ସୁମତୀ କଥାରେ ସଦା ନାୟକ ମତେ ହିଁ କହିଲେ ସୁମତୀ ତେବେ ସେ ବାଲ୍ୟବନ୍ଧ କୃଷ୍ଣଙ୍କୁ ମୁଁ କେଉଁ ଉପାୟରେ ମୁଁ ଦର୍ଶନ କରିପାରିବି ସେ ନୀତି ବାଣୀ ହିଁ ବର୍ତ୍ତମାନ ମୁଁ ଚିନ୍ତା କରୁଛି କିନ୍ତୁ ସୁମତୀ କହିଲେ ସ୍ୱାମୀ
ବିନା ଲାଞ୍ଚ ରାଜ ସେବକେ କେବେ ବସନୁ ହନ୍ତି ଧନହୀନ ଜନ ଦୂରରୁ ଦେଖି ତଳି ଦିଅନ୍ତି କରନ୍ତି ବାଳ କାଳୁ ମୁଁ ଜାଣେ
ତେଣୁ ବିନା ଉପହାରରେ ବନ୍ଧୁଙ୍କ ପାଖକୁ ଯିବାଟା ଅନୁଚିତ ମନେ କରୁଛି ତେଣୁ ହେ ସ୍ୱାମୀ ଆମର ବାଲ୍ୟବନ୍ଧୁ ଯାହା ଉପରେ ସ୍ନେହ କରନ୍ତି ଯାହାଟା ତାଙ୍କର ଖାଇବା ପାଇଁ ବିଳାସ ସେ କଥା ମୁଁ ଭଲ ଭାବରେ ଜାଣିଛି ମାତ୍ର ଭିକ୍ଷା ତଣ୍ଡୁଳ ମାଣେ ମୋ ପାଖରେ ଅଛି ଆପଣ ଏହାକୁ ସାଙ୍ଗରେ ନେଇକି ଯାଆନ୍ତୁ ଆଜ୍ଞା ଭକ୍ତ ପ୍ରବର ସୁଦାମା କରିଛି କଣ ସେ ତଣ୍ଡୁଳ ମାନଙ୍କ ସାଙ୍ଗରେ ଆଜ୍ଞା ଧରି ଚାଲିଛି କୃଷ୍ଣଙ୍କ ପାଖକୁ ଗଲାବେଳେ ସେ ହଠାତ୍ ଗୋଟେ ନଦୀ କିନାରେ ପହଞ୍ଚି ଯାଇଛି ଦେଖିଲା ଅସମୟରେ ନଦୀ ସ୍ରୋତ ପ୍ରବଳ ବେଗରେ ବହୁଛି ସେ ସମୟରେ ଚିନ୍ତା କଲା ପ୍ରଭୁ ଆଜି କେଉଁ କୁଲଗ୍ନରେ ମୁଁ ଘରୁ ବାହାରିଲି ହୁଏତ ନଦୀ ଗର୍ଭରେ ବର୍ତ୍ତମାନ ମୁଁ କେମିତି ପାରି ହେଇପାରିବି ଚିନ୍ତା କରୁଛି ଏତିକି ବେଳେ ଭଗବାନଙ୍କର ଅପୂର୍ବ ମାୟା
ଜୟ ଜୟ ହରି କୁଣ୍ଡରେ ଉଚାରି ଭକ୍ତ ଚଢ଼ଇ ସଧିରେ
ରହେ ଅବତାରୀ ଭଗବାନ ଶ୍ରୀକୃଷ୍ଣ। ଆଜି ମୁଁ କେଉଁ ଭକ୍ତି ପଥ ଅନୁସରଣ କରି କେଉଁ ଉପାୟ ଅବଲମ୍ବନ କରି ମୁଁ ଆପଣଙ୍କ ପାଖରେ ମୁଁ ପହଞ୍ଚିବି ମୁଁ ଚିନ୍ତା କରିପାରୁନାହିଁ। ବାଳକ ରୂପରେ ବସିଣ ନୌକାରେ ପ୍ରବେଶ ଭକ୍ତ ନିକଟେ ବ୍ରାହ୍ମଣ ଆଜ୍ଞା ଭଗବାନଙ୍କର ଅଭୂତପୂର୍ବ ମହିମା ବାଳକ ରୂପରେ ଗୋଟାଏ ନୌକା ସାହାଯ୍ୟରେ ସେ ଆସି ପହଞ୍ଚିଲେ ସୁଦାମା ବ୍ରାହ୍ମଣ ପାଖରେ କହିଲେ ହେ ନନା ଆପଣ ଚିନ୍ତା କରନ୍ତୁ ନାହିଁ ଆସନ୍ତୁ ନୌକାରେ ବସନ୍ତୁ ମୁଁ ଆର ଖଣ୍ଡିକି ନେଇଯିବି। ଆଜ୍ଞା ସୁଦାମାର ଆନନ୍ଦ ଆଉ କହିଲେ ନ ସରେ ବୋଧି ଆଶ୍ୱାସୀ ବିପ୍ରଙ୍କୁ ବସାଇ ତରି ତିରୁ ଧୀରେ ଦେଲେ ଚଳାଇ ନଦୀ ମଧ୍ୟ ନାମ ହେଉ ପ୍ରବେଶ ବାଳକ ରୂପରେ ନୌକାରେ ବସେ ନଦୀ ମଧ୍ୟ ନେଉଛନ୍ତି। ଏତିକି ବେଳେ ଏମିତି ମାୟା ଆରମ୍ଭ କଲେ ଭଗବାନ କୃଷ୍ଣ କହିଲେ ହେ ବ୍ରାହ୍ମଣ ହେ ନନା ଗୋସାଇ ମୁଁ ଆଉ ସମ୍ଭାଳି ପାରିବିନି ଏ ପ୍ରବଳ ବାତ୍ୟା ଆସି ପହଞ୍ଚିଗଲାଣି ନିଜେ ଆପଣ ଇଷ୍ଟଦେବତାଙ୍କୁ ଚିନ୍ତା କରନ୍ତୁ ବର୍ତ୍ତମାନ ମୁଁ ନିରୁପାୟ ହେଇକିରି ସୁଦାମା ଚିନ୍ତା କରୁଛି ପ୍ରଭୁ ମୁଁ ଯେଉଁ ଆଶା ଯେଉଁ ଅଭିଳାଷ ନେଇକି ମୁଁ ଆସିଥିଲି ଆଜି ସମସ୍ତ ମୋର ଆଶା ଆଶାରେ ହିଁ ରହିଗଲା। ନିଗମ ବନି ତାର ଫୁଲ ଗଭାସି ଖର ହେ ମଞ୍ଜୁ ବଞ୍ଜୁଳ କରି ଘୁଛ ପଦାଙ୍ଗୁଳିରୁ ଢାଳି ବ୍ରହ୍ମ ଶରୀର ଶୁଳି ହେ ହରି ଅଛ ହେ ଯଦୁ ବସ ଯଦୁ ବସ। କହିଲା ସୁଦାମା ବ୍ରାହ୍ମଣ, କହିଲା ହେ ଠାକୁରେ, ହେ ବିଶ୍ୱନାଥ ଠାକୁର, ଆଜି ମୁଁ ଆପଣଙ୍କୁ ଆଶା କରିଛି, ଯେଉଁ ଆଶା ନେଇ ବର୍ତ୍ତମାନ ଆପଣଙ୍କ ପାଖକୁ ମୁଁ ଯାଉଛି, ଆଜି କାଳେ ମୋ ସେ ଆଶା ପୂର୍ଣ୍ଣ ହେବ ନାହିଁ, ଆପଣ ନିଶ୍ଚିତ ମୋର ଅନ୍ତର୍ବେଦନା ବୁଝିପାରୁଥିବେ, ଆପଣ ଯେହେତୁ ହେଲେ ଆଜ୍ଞା ସର୍ବବ୍ୟାପକ, ଯେତେବେଳେ ଭଗବାନଙ୍କର ପଦରେ ଆଶ୍ର ହେଇଛି, ସୁଦାମା ବ୍ରାହ୍ମଣ ସ୍ୱତଃପ୍ରବୃତ ଭାବରେ ଯାଇକି ଆର ଖଣ୍ଡିରେ ଆଜ୍ଞା ଆପେ ଆପେ ପହଞ୍ଚିଗଲା, ଆନନ୍ଦ ସୀମା ଆଉ କହିଲେ ନ ସରେ। ସୁଦାମା ଭାଉଛି, ଏଇ ତ ନିକଟ ଦେଖା ପଡୁଛି ଦ୍ୱାରକା ନଗର, ମୁଁ ଯାଏ ତାହେଲେ ସେ ଦ୍ୱାରକା କଟକକୁ ମୁଁ ଯାଏ। ଏତିକି ଚିନ୍ତା କରି କଣ କଲା ଆଜ୍ଞା ସୁଦାମା ବ୍ରାହ୍ମଣ, ଯାଇ ପହଞ୍ଚିଲା ଦ୍ୱାରକା କଟକରେ। ପୁରତ୍ରୟ ପୁରନ୍ଦର ପୁରୁହୁ ଜିଣି ସୁନ୍ଦର ଦରଶ ଆନନଗର ସେ କଳା କର ସୁଦାମା ବ୍ରାହ୍ମଣ ଏବଂ ସେ କଟକର ପ୍ରଶଂସା ଗାଉଛି। ଏବଂ ଆଶା ନେଇ ଆସିଛି କହୁଛି, ପ୍ରଭୁ ଏଇ ଦ୍ୱାରକା କଟକରେ ଆପଣ ହେଉଛନ୍ତି ସାର୍ବଭୌମ, ଆଜି ମୁଁ ଆପଣଙ୍କ ପବିତ୍ର ପାଦକୁ ମୁଁ ଦର୍ଶନ କରିବି, ଜୀବନରେ ମୋର କି ଭାଗ୍ୟ ଅଟେ। କଥା ଚିନ୍ତା କରୁଛି ସୁଦାମା ବ୍ରାହ୍ମଣ, କିନ୍ତୁ ଆଜ୍ଞା ଗୋଟାଏ ପଦ ଆଜ୍ଞା ଆଗକୁ ବଢି ପାରୁନାହିଁ। ଦେଖିବି ପ୍ରଦିନ ବେଶ ହାସ ଦର ମିଶା ହସ ହେ ହାସ ଦର ସର ଚିଲେ ସର ବେ ଦ୍ୱାର ରକ୍ଷକେ କେଉଁ ଦେଶେ କବ ବାସ ହେ ବି ପ୍ରଚ କଳ ଭାଷ ହେ ବି ପ୍ରଚ ଦେଶ ତ ବସ ଭୟରେ ଶୁଣି ଭାସେ ବିପ୍ର ଭୟରେ ମୁଁ ଦ୍ୱାରକା ଅତି ମିତ୍ର ରଖି ହୃଦରେ। ଯେତିକି ବେଳେ ଆଜ୍ଞା ବ୍ରାହ୍ମଣ ମାନେ କହିଲେ, ହେ ବିପ୍ର ତୁମର ବାସ କୋଉଠି, ତମେ କୋଉଠୁ ଆସିଛ ଏବଂ ତୁମର ଆସିବାର ଉଦ୍ଦେଶ୍ୟ କଣ? ଆଜ୍ଞା ଭୟରେ ପଦ ତୋଳୁନି, ଭୟରେ ଥର ହର ହେଉଛି ସୁଦାମା ବ୍ରାହ୍ମଣ। କହିଲା, ନା ଦ୍ୱାରକାଧିପତି ହେଉଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ, ସେ ହେଉଛନ୍ତି ମୋର ବାଲ୍ୟ ବନ୍ଧୁ। ମୁଁ ତାଙ୍କୁ ଦର୍ଶନ କରିବା ପାଇଁ ଆସିଛି। ଯେତେବେଳେ ଶୁଣିଛନ୍ତି ସମସ୍ତେ ନଗର ଲୋକମାନେ ଆଜ୍ଞା ଅଟ୍ଟହାସ୍ୟ କରି କହିଲେ,
କହିଲେ
ଆରେ ବ୍ରହ୍ମା ସଦା ଶିବ ଇନ୍ଦ୍ର ବରୁଣ କୁବେର ଚନ୍ଦ୍ର ବରୁଣ କୁବେର ଚନ୍ଦ୍ର ପାଉନାହାନ୍ତି ସହଜେ ଯାହା ଦର୍ଶନ। ଦିନହୀନ ତୁ ବ୍ରାହ୍ମଣ ହୋଇ କରୁଛୁ ପୋଷଣ ହୋଇ କରୁଛୁ ପୋଷଣ। ଦ୍ୱାରରକ୍ଷକ ମାନେ କହିଲେ, ହେ ବ୍ରାହ୍ମଣ, ବ୍ରହ୍ମା ବିଷ୍ଣୁ ଏବଂ ଯେଉଁ ମଙ୍ଗଳମୟ ମହାଦେବ ଯାଙ୍କର ପ୍ରକୃତ ରୂପକୁ ଚିନ୍ତା କରି ଆଜି ବଳିମିକ ପାଲଟି ଯାଉଛନ୍ତି, ତୁ ଦିନହୀନ ବ୍ରାହ୍ମଣ ହେଇ ତୁ ଏତେ ଆସମର୍ଥା ଏତେ ସାହସ ତୁ ମୋର ବାଲ୍ୟବନ୍ଧୁ ବୋଲି କହିପାରୁଛୁ। ଏହା କହି ବ୍ରାହ୍ମଣକୁ ଆଜ୍ଞା ଧକ୍କା ଦେଇଦେଇଛନ୍ତି। ଯେତେବେଳେ ଧକ୍କା ମାରିଦେଉଛନ୍ତି ତଳେ ପଡ଼ିଯାଇଛି ସୁଦାମା ବ୍ରାହ୍ମଣ। ଚିନ୍ତା କଲା ସଖା, ସମ୍ଭାଳ ହେଇକି ତଳେ ପଡ଼ିଯାଇଛି। ଆରେ କେଶବାସ ସମ୍ଭାଳ, ଦ୍ୱାରକାପୁର ଭୂପାଳ, କେଶରୀ ଚତ୍ୱରେ ପର, ଦେଶ ଚତ୍ୱରେ ଭଲାରେ ଭଲା, ସମ୍ଭାଳ ହେଇକି ତଳେ ପଡିଛି। ଚିନ୍ତା କଲା, ପ୍ରଭୁ ଆପଣଙ୍କ ଭିତରେ ମତେ କେହି ସାହାଯ୍ୟ କରିପାରିବେନି ଆଜ୍ଞା। ଏତିକି ବେଳେ ଅନ୍ତର୍ଯ୍ୟାମୀ ଭଗବାନ କୃଷ୍ଣଙ୍କ ଅନ୍ତର୍ଦାହ ହେଲା। ସେ ଜାଣିପାରିଲେ ମୋର ବାଲ୍ୟ ବନ୍ଧୁ ସୁଦାମା ଆଜି ଏ ଦ୍ୱାରକା କଟକ ତଳେ ସେ ଧୂଳିସାତିକି ପଡିଯାଇଛନ୍ତି, କେତେ ସେ କଷ୍ଟ ଉପଭୋଗ କରୁଛନ୍ତି ସେ କଥା ହିଁ ଜାଣିପାରିଲେ ବିଶ୍ୱ ଚିନ୍ତାମଣି। ଏବଂ ସେ ସଙ୍ଗେ ସଙ୍ଗେ ଅସମ୍ଭାଳରେ ଉଠି ପଡ଼ିଲେ ସିଂହାସନରୁ ଏବଂ ଯାଇ ସୁଦାମାଙ୍କର ପଦକୁ ଧରି ପକାଇଲେ ଏବଂ କହିଲେ, ଅମଳ କମଳ ନୟନ କମଳ କରେ ଧରି ସଖା କର, ରତନ ପୀଠରେ ଯତନେ ବସାଇ ଧୌତ କଲେ ପୟର, ଭୁବନ ସୁନ୍ଦର ପୁରନ୍ଦର ପୁର ଭାସନ୍ତି ମୃଦୁଳ ହାସେ, ବଣା ହୋଇ ସଖା ଚାଲି ଆସିଲ କି ଆଜି ଏ ଦିନ ନିବାସେ, ସ୍ନେହ ସଖା ଭୁଲି ଗଲଣି କି କିବା ବହି ଅଛ ରୋଷ, ଆଉ ସେ କାରଣ ଭାଷଣ କର ପ୍ରକାଶ କହ କି କରିଛି ଦୋଷ, ଲକ୍ଷ୍ୟ କରିବା ପଣ୍ଡିତ ଧୀରେ ଧୀରେ ଏଣେ ମୈତ୍ରଙ୍କର କରକୁ ଧରିଲେ କେ ଭଗବାନ କୃଷ୍ଣ ଏବଂ ନେଇକି ତାଙ୍କୁ ରତ୍ନ ସିଂହାସନରେ ଆଜ୍ଞା ବସେଇ ଦେଲେ। କହିଲେ ହେ ବାଲ୍ୟ ବନ୍ଧୁ ତମକୁ ଏ ଦୁଃଖ ଦେଲା କିଏ? ଏ ଦୁଃଖ ଆପଣଙ୍କୁ ଦେଇନାହାନ୍ତି, ଏ ଦୁଃଖଟା ମୁଁ ନିଜେ ହିଁ ଅନୁଭବ କରିପାରୁଛି। ଏହିପରି କହି କହିଲେ ବନ୍ଧୁ ଆଜି ବୋଧ ହୁଏ ଆପଣ ଭୁଲରେ ଏ ଦିନ ନିବାସକୁ ଚାଲି ଆସିଛନ୍ତି, ନହେଲେ କେବେ ତ ଆପଣ ଆସନ୍ତି ନାହିଁ। ତେଣୁ ବୋଧ ପୂର୍ବ ସ୍ନେହ କଥା ଆପଣ ଭୁଲିଯାଇଛନ୍ତି, ଆସନ୍ତୁ ସିଂହାସନରେ ବସନ୍ତୁ ବୋଲି ତାର ବ୍ୟାଜରେ ନିଜ ଅଙ୍କ ପଲଙ୍କରେ ବସେଇଦେଲେ।
ଆରେ ମିତ୍ରକ ରଧରି ବୋଲନ୍ତି ଶ୍ରୀହରି ପୂର୍ବ ସ୍ନେହ ଭୁଲି ଗଲ।
ସୁଦାମାଙ୍କର ପାଣିକୁ ଗ୍ରହଣ କରି କହିଲେ ବାଲ୍ୟ ବନ୍ଧୁ
ବନ୍ଧୁ
ମୋତେ ଆପଣ ଆପଣ ବୋଲି ଆଉ କହିବେ ନାହିଁ, ସୁମତି ସଖୀ ଯାହା ଦେଇଛନ୍ତି ଆପଣଙ୍କୁ ଶୀଘ୍ର ଆପଣ ମୋତେ ଦେଖାନ୍ତୁ କଣ ସେ ଦେଇଛନ୍ତି ଉପହାର ମୋତେ, ମୁଁ ଶୀଘ୍ର ଖାଇବି। କିନ୍ତୁ ପଣ୍ଡିତ ଆପଣମାନେ ଆଶ୍ଚର୍ଯ୍ୟ ହେବେ।
ଆରେ କହିଲା ଅନ୍ତର କ୍ଷୀର ପୁଳି ସର
ବ୍ରାହ୍ମଣ ଚିନ୍ତା କଲା ସୁମତି ଦେଇଛି କେବଳ ଭଜା ତଣ୍ଡୁଳ ମାଣେ। ତେଣୁ ସଖା ଏଇଟା ହିଁ ଆପଣଙ୍କ ପାଇଁ ବର୍ତ୍ତମାନ ଉପହାର ଆସିଛି, ଆପଣ ଗ୍ରହଣ କରନ୍ତୁ। ଯେଉଁ ଭଗବାନ କ୍ଷୀର ସର ପୁଳି ପ୍ରତ୍ୟେକ ଦିନ ତାଙ୍କର ଦୈନନ୍ଦିନ ଖାଦ୍ୟ, ସେ ଖାଦ୍ୟକୁ ଯିଏ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ତାଙ୍କୁ ଆଜ୍ଞା ଖୁଦ ତଣ୍ଡୁଳ କଣ ତାକୁ ଭଲ ଲାଗିବ? ତଥାପି ସେ ଭଗବାନ ଆଜ୍ଞା ଭକ୍ତିରେ ଭାବଗ୍ରାହୀ ଭକ୍ତ ଗ୍ରହଣ କରି ଆଜି ସେ ଭକ୍ତିକୁ ଗ୍ରହଣ କରି ସୁଦାମା ବ୍ରାହ୍ମଣର ଭଜା ତଣ୍ଡୁଳକୁ ଖାଇବାକୁ ଆରମ୍ଭ କଲେ। ଆଉ ସେଇଟା ହିଁ ଭଗବାନଙ୍କୁ ଆଜ୍ଞା ଅମୃତ ତୁଲ୍ୟ ଅନୁଭବ ହେଲା। ଏତିକି ବେଳେ ବିଶ୍ୱ ସୁନ୍ଦରୀ ଯେ ବିଶ୍ୱର ସାର୍ବଜନୀନ ମା ପରମା ସୁନ୍ଦର ଲକ୍ଷ୍ମୀ କହିଲେ ହେ ସ୍ୱାମୀ, ବନ୍ଧୁ ଦେଇଥିବା ଖାଦ୍ୟ କଣ ମୋ ଭାଗ୍ୟରେ ନାହିଁ, କିଛି ମୋତେ ଦିଅନ୍ତୁ। ଏତିକି ବେଳେ ଭଗବାନ କହିଲେ ଲକ୍ଷ୍ମୀ ତମ ଭାଗ୍ୟରେ ସେସବୁ ମିଳିଲା ନାହିଁ, ଆଉ ସମସ୍ତ ଖାଉ ଖାଉ ଉଭୟ ବନ୍ଧୁ ତାକୁ ଆମେ ବର୍ତ୍ତମାନ ସାରିଦେଲୁ। ଲକ୍ଷ୍ମୀ ଚିନ୍ତା କଲେ ଏଇଟା ମୁଁ ହଉଛି ଭାଗ୍ୟହୀନା, ଯଦି ବନ୍ଧୁଙ୍କର ଉପହାର ମୋ ଭାଗ୍ୟରେ ମିଳିଲା ନାହିଁ ସ୍ୱାମୀ ଆପଣ ମୋତେ ଆଦେଶ କରନ୍ତୁ, ମୁଁ ସେ ବନ୍ଧୁଙ୍କ ପରୀକ୍ଷା କରିବା ପାଇଁ କି ମୁଁ ତାଙ୍କର ସେ ପ୍ରାଚୀନ କୁଟକୁ ମୁଁ ଯିବି। ମୁଁ ତାଙ୍କୁ ଥରୁଟିଏ ପରୀକ୍ଷା କରି ଆସିବି, ଭଗବାନ ସ୍ୱାମୀଙ୍କର ଆଦେଶ ପାଇ ଆଜି ଲକ୍ଷ୍ମୀ କଣ କଲେ ପଣ୍ଡିତ ଗୋଟେ ମାୟା ରୂପ ଧାରଣ ପୂର୍ବକ ଯାଇ ପହଞ୍ଚିଲେ ସୁଦାମା ବ୍ରାହ୍ମଣର ଅହନ୍ତି ରାଜ୍ୟରେ। କିପରି ବେଶ ନା ବୃଦ୍ଧା ବ୍ରାହ୍ମଣୀ ବେଶ, ଅବନ୍ତୀ ନଗର ସର ସୋପାନେ ବସି ରୋଦନ କରୁ କମଳା ମିଳିଲେ ଆସି ହେ ଦିନ ଜନ ସରଳ କ୍ଷଣ ମହାବାହ ହରି ହରି ବୋଲ ହେ ସକଳ ଦେଶବାସୀ ଦେଶ ଦୁଃଖ।